ଓମ୍ ଶାନ୍ତି। 9/4/2025 ର ସାକାର ମହାବାକ୍ୟ। ବାବା କହିଲେ, ମିଠେ ବଚେ, ପ୍ରତ୍ୟେକଙ୍କର ନାଡି ଦେଖି ପ୍ରଥମେ ତାଙ୍କୁ ବାବାଙ୍କ ଉପରେ ନିଶ୍ଚୟ କରାଅ, ତାପରେ ଆଗକୁ ବଢ଼, ଅର୍ଥାତ୍ ଅଧିକ ବୁଝାଅ। ବାବାଙ୍କ ପ୍ରତି ନିଶ୍ଚୟ ବିନା ଅଧିକ ଜ୍ଞାନ ଦେବା ସମୟ ନଷ୍ଟ କରିବା ସହିତ ସମାନ। ପ୍ରଶ୍ନ, କେଉଁ ଏକ ମୁଖ୍ୟ ପୁରୁଷାର୍ଥ ପାଠପଢ଼ାରେ ବୃତ୍ତି ପାଇବାର ଅଧିକାରୀ କରିଦେଇଥାଏ? ଉତ୍ତର, ଅନ୍ତର୍ମୁଖୀ ହେବାର ପୁରୁଷାର୍ଥ। ତୁମକୁ ବହୁତ ଅନ୍ତର୍ମୁଖୀ ହୋଇ ରହିବାକୁ ପଡ଼ିବ। ବାବା ତ କଲ୍ୟାଣକାରୀ ଅଟନ୍ତି, ତୁମମାନଙ୍କର କଲ୍ୟାଣ ପାଇଁ ହିଁ ରାୟ ଦେଉଛନ୍ତି। ଯେଉଁମାନେ ଅନ୍ତର୍ମୁଖୀ ଯୋଗୀ ସନ୍ତାନ ଅଟନ୍ତି, ସେମାନେ କେବେ ହେଲେ ଦେହ ଅଭିମାନରେ ଆସି ରୁଷି ନଥାନ୍ତି କି ଲଢ଼େଇ କରିନଥାନ୍ତି। ସେମାନଙ୍କର ଚାଲିଚଳନ ବହୁତ ରାଜକୀୟ ଏବଂ ଉଚ୍ଚକୋଟୀର ହୋଇଥାଏ। ସେମାନେ ବହୁତ କମ୍ କଥାବାର୍ତ୍ତା କରିଥାନ୍ତି। ଯଜ୍ଞ ସେବାରେ ସେମାନଙ୍କର ବହୁତ ଆଗ୍ରହ ରହିଥାଏ। ସେମାନେ ଅଧିକ ଜ୍ଞାନ ଚର୍ଚ୍ଚା କରନ୍ତି ନାହିଁ, ଯୋଗଯୁକ୍ତ ହୋଇ ସେବା କରିଥାନ୍ତି। ଓମ୍ ଶାନ୍ତି। ପ୍ରାୟତଃ ଏହି କଥା ଦେଖାଯାଉଛି ଯେ ପ୍ରଦର୍ଶନୀ ସେବାର ଯେଉଁ ସବୁ ସମାଚାର ଆଦି ଆସୁଛି, ସେଥିରେ ବାବାଙ୍କର ପରିଚୟ ଯାହାକି ମୂଳ କଥା ଅଟେ, ତାହା ଉପରେ ସମ୍ପୂର୍ଣ୍ଣ ନିଶ୍ଚୟ ନ କରାଇ ବାକି ଯାହା କିଛି ବୁଝାଉଛନ୍ତି, ତାହା କାହାର ବୁଦ୍ଧିରେ ବସିବା ମୁସ୍କିଲ ହେଉଛି। ଯଦିଓ ଭଲ ଭଲ ବୋଲି କହୁଛନ୍ତି, କିନ୍ତୁ ବାବାଙ୍କର ପରିଚୟ ପାଇନାହାନ୍ତି। ପ୍ରଥମେ ତ ବାବାଙ୍କ ପରିଚୟ ଦିଅ। ବାବାଙ୍କର ମହାବାକ୍ୟ ହେଉଛି, ମୋତେ ମନେ ପକାଅ, ମୁଁ ହିଁ ପତିତ ପାବନ ଅଟେ, ମୋତେ ମନେ ପକାଇଲେ ତୁମେ ପତିତରୁ ପବିତ୍ର ହୋଇଯିବ, ଏହା ହେଉଛି ମୁଖ୍ୟ କଥା। ଭଗବାନ ଜଣେ ଅଟନ୍ତି, ସେ ହିଁ ପତିତ ପାବନ ଅଟନ୍ତି, ଜ୍ଞାନର ସାଗର, ସୁଖର ସାଗର ଅଟନ୍ତି, ସେ ହିଁ ସର୍ବୋଚ୍ଚ ଅଟନ୍ତି। ଏହି ନିଶ୍ଚୟ ହୋଇଗଲେ ପୁଣି ଭକ୍ତି ମାର୍ଗର ଯେଉଁ ସବୁ ଶାସ୍ତ୍ର, ବେଦ ଅଥବା ଗୀତା ଭାଗବତ ଅଛି, ସେ ସବୁ ଖଣ୍ଡିତ ହୋଇଯିବ। ସ୍ୱୟଂ ଭଗବାନ ତ ନିଜେ କହୁଛନ୍ତି, ମୁଁ ଏହା ଶୁଣାଇ ନାହିଁ, ମୋର ଜ୍ଞାନ ଶାସ୍ତ୍ରରେ ନାହିଁ, ତାହା ହେଉଛି ଭକ୍ତି ମାର୍ଗର ଜ୍ଞାନ। ମୁଁ ତ ଜ୍ଞାନ ଦେଇ ସଦ୍ଗତି କରାଇ ଚାଲି ଯାଉଛି, ପୁଣି ଏହି ଜ୍ଞାନ ପ୍ରାୟ ଲୋପ ହୋଇଯାଉଛି। ଯେତେବେଳେ ଜ୍ଞାନର ପ୍ରାରବ୍ଧ ଶେଷ ହୋଇଯାଉଛି, ପୁଣି ଭକ୍ତି ମାର୍ଗ ଆରମ୍ଭ ହୋଇଯାଉଛି। ଯେତେବେଳେ ବାବାଙ୍କ ପ୍ରତି ନିଶ୍ଚୟ ଆସିଯିବ, ତେବେ ବୁଝିବେ ଭଗବାନ ୱାଚ, ଏହା ଭକ୍ତି ମାର୍ଗର ଶାସ୍ତ୍ର ଅଟେ। ଜ୍ଞାନ ଏବଂ ଭକ୍ତି ଅଧା ଅଧା ଚାଲୁଛି। ଭଗବାନ ଯେତେବେଳେ ଆସୁଛନ୍ତି, ସେତେବେଳେ ନିଜର ପରିଚୟ ଦେଉଛନ୍ତି। ମୁଁ କହୁଛି 5000 ବର୍ଷର ଗୋଟିଏ କଳ୍ପ ଅଟେ, ମୁଁ ତ ବ୍ରହ୍ମା ମୁଖ ଦ୍ୱାରା ବୁଝାଉଛି। ତେବେ ପ୍ରଥମ ଏବଂ ମୁଖ୍ୟ କଥାକୁ ବୁଦ୍ଧିରେ ଧାରଣ କରାଇବାକୁ ହେବ ଯେ ଭଗବାନ କିଏ। ଏହି କଥା ଯେପର୍ଯ୍ୟନ୍ତ ବୁଦ୍ଧିରେ ନ ରହିଛି, ସେ ପର୍ଯ୍ୟନ୍ତ ଯାହା କିଛି ବୁଝାଇଲେ କିଛି ମଧ୍ୟ ପ୍ରଭାବ ପଡ଼ିବ ନାହିଁ। ସବୁ ମେହନତ ହିଁ ଏହି କଥା ଉପରେ ରହିଛି। ବାବା ଆସୁଛନ୍ତି ହିଁ କବରରୁ ଜାଗ୍ରତ କରାଇବା ପାଇଁ। ତେବେ ଶାସ୍ତ୍ର ଆଦି ପଢ଼ିବା ଦ୍ୱାରା ତ କେହି ବି ଜାଗ୍ରତ ହେବେ ନାହିଁ। ପରମାତ୍ମା ଜ୍ୟୋତି ସ୍ୱରୂପ ଅଟନ୍ତି, ତେଣୁ ତାଙ୍କର ସନ୍ତାନମାନେ, ଆତ୍ମାମାନେ ମଧ୍ୟ ଜ୍ୟୋତି ସ୍ୱରୂପ ଅଟନ୍ତି। କିନ୍ତୁ ତୁମ ପିଲାମାନଙ୍କର ଆତ୍ମା ପତିତ ହୋଇଯାଇଛି, ଯେଉଁ କାରଣରୁ ଜ୍ୟୋତି ଲିଭିଯାଇଛି, ଆତ୍ମା ତମ ପ୍ରଧାନ ହୋଇଯାଇଛି। ପ୍ରଥମେ ପ୍ରଥମେ ବାବାଙ୍କର ପରିଚୟ ନ ଦେବା ଦ୍ୱାରା ଆଉ ଯାହା କିଛି ବି ମେହନତ କରୁଛନ୍ତି, ମତାମତ ଆଦି ଲେଖାଉଛନ୍ତି, ତାହା କୌଣସି କାମର ନ ହେଉ ନାହିଁ, ସେଥିପାଇଁ ସେବା ହେଉ ନାହିଁ। ଯେତେବେଳେ ନିଶ୍ଚୟ ହୋଇଯିବ, ସେତେବେଳେ ବୁଝିବେ ଯେ ବାସ୍ତବରେ ପରମାତ୍ମା ବ୍ରହ୍ମାଙ୍କ ଦ୍ୱାରା ଜ୍ଞାନ ଦେଉଛନ୍ତି। ଲୋକମାନେ ବ୍ରହ୍ମାଙ୍କୁ ଦେଖି କେତେ ଦ୍ୱନ୍ଦ୍ୱରେ ପଡୁଛନ୍ତି, କାହିଁକି ନା ବାବାଙ୍କର ପରିଚୟ ନାହିଁ। ତୁମେ ସମସ୍ତେ ଜାଣିଛ ଯେ ଭକ୍ତି ମାର୍ଗ ଏବେ ଶେଷ ହୋଇଯାଇଛି। କଳିଯୁଗରେ ହେଉଛି ଭକ୍ତି ମାର୍ଗ ଏବଂ ଏବେ ସଙ୍ଗମ ଯୁଗରେ ହେଉଛି ଜ୍ଞାନ ମାର୍ଗ। ଆମେ ସଙ୍ଗମ ଯୁଗୀ ଅଟୁ, ରାଜଯୋଗ ଶିଖୁଛୁ, ନୂଆ ଦୁନିଆ ପାଇଁ ଦୈବୀ ଗୁଣ ଧାରଣ କରୁଛୁ। ଯେଉଁମାନେ ସଙ୍ଗମ ଯୁଗରେ ନାହାନ୍ତି, ସେମାନେ ଦିନକୁ ଦିନ ତମ ପ୍ରଧାନ ହୋଇ ଚାଲିଛନ୍ତି। ଗୋଟିଏ ପାର୍ଶ୍ୱରେ ତମ ପ୍ରଧାନତା ବଢ଼ି ଚାଲିଛି ଏବଂ ଅନ୍ୟ ପାର୍ଶ୍ୱରେ ସଙ୍ଗମ ଯୁଗ ଶେଷ ହେବାକୁ ଯାଉଛି। ତେବେ ଏସବୁ ବୁଝିବାର କଥା ନା? କିନ୍ତୁ ବୁଝାଇବା ବାଲା ମଧ୍ୟ କ୍ରମ ଅନୁସାରେ ଅଛନ୍ତି। बाबा प्रतिदिन पुरुषार्थ कराउछन्ते निश्चय बुद्धि विजयन्ति अर्थात विजो ही थान्ते पिलामानकर तिक तिक करिवार अर्थात अधिक ज्ञान सुनाइबार अभ्यास बहुत रहिचे सेमाने बाबांकु बिल्कुल मने पकाउ हि नहन्ते तांको पई मने पकाइबा बहुत कष्टकर बाबांक स्मृतिरे रहिबा छाडी निजर ही तिक तिक सुनाई चली थान्ते बाबांक उपरे निश्चय बिना अन्य चित्र आडुकु बढ़िबा अनुचित निश्चय नथिले किछि भी बुझिबे नाही बाबांक प्रति निश्चय नथिले बाकी बादशाही इत्यादि रो ज्ञान सुनाए बुझाइबा अर्थ समय नष्ट करिबा कहारि नाडी अर्थात लक्षण को जानि पारु नहांती जे उद्घाटन करिबा को आसुचंती तांकु मध्य प्रथमे बाबांक रो परिचय देबा को हेबो ये हेले सर्वोच्च पिता जे कि ज्ञान रो सागर बाबा एही ज्ञान वर्तमान ही देउछंती सत्ययुगरे एही ज्ञान रो आवश्यकता रहिबो नाही भक्ति परे आरंभ होइथाय बाबा कहउछंती जेतेबेले दुर्गति अर्थात मोर निंदा करिबा शेष हेबार समय होउछि सत्यबेले मु आसुछि अधा कल्प सेमाने निंदा निश्चिंत करिवे जहांकर बि पूजा करुछंती सेमानकर कर्तव्य विषयरे जानि नाहंते तुमे पिल्ला माने बसी बुझाउछ किंतु जदि निजर बि बाबांक सहित जोग नाही तेबे अन्य मानकु कोन बुझाई परिबो जदिउ शिव बाबा कहउछंते किंतु जोगयुक्त हुए बिल्कुल रहू नहांती तेणु विकर्म मध्य विनाश हेउ नाही धारण मध्य हेउ नाही मुख्य कथा हेउछि एक बाबांक मन पकाइबा जेउं संतान माने ज्ञानेतु आत्मा सहित जोगी हेउ नहांती समानक मध्य रे देह अभिमान रो अंश निश्चय रहिबो जोग बिना ज्ञान बुझाइबा कोनोसी कामर नुहे पुणि देह अभिमान रे आसे काहकु ना काहकु हैरान करिथांती पिला माने जदि भल भाषण करुछंती तेबे भाबुछंती आमे ज्ञानी आत्मा अटु बाबा कहुछंती ज्ञानी आत्मा तो अटो किंतु जोग कम रहिछि जोग उपरे पुरुषार्थ बहुत कम रहिछि बाबा केते बुझाउछंती कहुछंती निजर चार्ट रख मुख्य कथा हेउछि जोग पिलामानकर ज्ञान बुझाइबार सौक्त अछि किंतु जोग नाही तेबे जोग बिना विकर्म विनाश हेबो नाही पुणी की पद पाइबे जोगरे तो बहुत संतान फेल हेउछंती भाबुछंती मोर सहे शतकड़ा जोग रहिछे किंतु बाबा कहउछंती शतकड़ा जोग रहिछे बाबा माने ब्रह्मा बाबा निजे कहउछंती भोजन खाइबा समय रे स्मृति रे रहुछि पुणी भूली जाउछि स्नान करिबा समय रे मध्य बाबांकु मने पकाउछि जदियो तांकर संतान अटे तथापि भी तांक स्मृति रे रहिबाकु भूली जाउछि तुमे भाबुछ ये त नंबर 1 रे जिबे तेबे निश्चित भाबरे तांकर ज्ञान एवं जोग ठीक थिबो तथापि मध्य बाबा कहउछन्ति जोग रे बहुत मेहनत रहिछि अभ्यास करी देख पुणी अनुभव सुनाओ धरणीय दर्जी जदि कपड़ा सिलाई करुछि तेबे देखिबा दरकार बाबांक स्मृति रे रहुछि सीए तो बहुत मीठा प्रेमिक अटंती तांकु जेते मन पकाइब सेते आमर विकर्म विनाश हेबो आमे सतप्रधान होई जिबा तेणु निजकु देख मु केते समय बाबांक स्मृति रे रहुछि बाबांकु फलाफल जणाइबा उचित बाबांक स्मृति रे रहिले ही कल्याण हेबो बाकी अधिक बुझाइले कोनोसी कल्याण हेबो नाही कारण किछि हेले बुझु नहांती अल्फ अर्थात बाबांक बिना काम किपरि चलिबो अल्फ विषय रे त जानि नहांती बाकी त बिंदु बिंदु होइ जाउछि अल्फ सहित बिंदु देबा द्वारा फायदा होइ थाए जोग न थिले सारा दिन समय नष्ट करि चलि थांती बाबांकर त दया आसुछि ये की पद पाइबे भाग्य रे न थिले बाबा मध्य कोन करिवे बाबा त बारंबार बुझाउछंती दैव गुण धारण कर बाबांकर स्मृति रे रुह तांकु मने पकाइबा बहुत जरूरी जदि जोग प्रति स्नेह थिबो तेबे जाय स्मृति रे चली परिबो प्रजा त ढेर हेबे तुमे एठाकु आसीछ एही परि लक्ष्मीनारायण हेबा पई एथरे बहुत मेहनत करिबाकु पडिबो जदिओ स्वर्ग को जीव किंतु दंड भोग करि पछरे जाय कम पद प्राप्त करिबो बाबा ते सब पिला मानकु जाने छंती ना जेउ संतान माने जोग रे दुर्बल से माने देह अभिमान रे आसी ରୁଷି ଥାନ୍ତି ଏବଂ ଲଢ଼େଇ ଝଗଡ଼ା କରିଥାନ୍ତି। ଯେଉଁମାନେ ପକ୍କା ଯୋଗୀ ସେମାନଙ୍କର ଚଳଣୀ ବହୁତ ରାଜକୀୟ ଏବଂ ଉଚ୍ଚକୋଟୀର ହେବ। ସେମାନେ ବହୁତ କମ୍ କଥା କହିବେ। ଯଜ୍ଞ ସେବାରେ ମଧ୍ୟ ରୁଚି ମାନେ ଆଗ୍ରହ ରଖିବେ। ଯଜ୍ଞ ସେବାରେ ନିଜର ହାଡ଼ ମଧ୍ୟ ସ୍ୱାହା ହେଉଯାଉ। ଏପରି ମଧ୍ୟ କେତେ ଜଣ ଅଛନ୍ତି, କିନ୍ତୁ ବାବା କହୁଛନ୍ତି ଅଧିକରୁ ଅଧିକ ଯୋଗଯୁକ୍ତ ହୋଇ ରୁହ, ତେବେ ବାବାଙ୍କ ସହିତ ସ୍ନେହ ରହିବ ଏବଂ ଖୁସିରେ ମଧ୍ୟ ରହିବ। ବାବା କହୁଛନ୍ତି ମୁଁ ଭାରତ ଖଣ୍ଡରେ ହିଁ ଆସୁଛି, ଭାରତକୁ ହିଁ ଆସି ଶ୍ରେଷ୍ଠ କରୁଛି। ସତ୍ୟଯୁଗରେ ତୁମେ ବିଶ୍ୱର ମାଲିକ ଥିଲ, ସଦ୍ଗତିରେ ଥିଲ, ପୁଣି ତୁମର ଦୁର୍ଗତି କିଏ କରିଲା? ରାବଣ। ରାବଣ ରାଜ୍ୟ କେବେ ଆରମ୍ଭ ହେଲା? ଦ୍ୱାପରରୁ। ଗୋଟିଏ ସେକେଣ୍ଡରେ ଅଧା କଳ୍ପ ପାଇଁ ସଦ୍ଗତି ପାଉଛ, ଏକୋଇଶ ଜନ୍ମ ପାଇଁ ବର୍ଷା ନେଇ ନେଉଛ। ତେଣୁ ଯେତେବେଳେ ବି କେହି ଭଲ ଲୋକ ଆସୁଛନ୍ତି, ତେବେ ପ୍ରଥମେ ପ୍ରଥମେ ତାଙ୍କୁ ବାବାଙ୍କର ପରିଚୟ ଦିଅ। ବାବା କହୁଛନ୍ତି ପିଲାମାନେ ଏହି ଜ୍ଞାନ ଦ୍ୱାରା ହିଁ ତୁମର ସଦ୍ଗତି ହେବ। ତୁମେମାନେ ଜାଣିଛ ଏହି ଡ୍ରାମା ସେକେଣ୍ଡ ବାଇ ସେକେଣ୍ଡ ଅତିକ୍ରାନ୍ତ ହୋଇ ଚାଲିଛି। ଏହି କଥା ବୁଦ୍ଧିରେ ମନେ ରହିଲେ ମଧ୍ୟ ତୁମେ ଭଲ ଭାବରେ ସ୍ଥିର ହୋଇ ରହିପାରିବ। ଏଠାରେ ବସିଥିଲେ ମଧ୍ୟ ବୁଦ୍ଧିରେ ରହୁ ଯେ ଏହି ସୃଷ୍ଟିଚକ୍ର ହୁଙ୍କୁଣି ସଦୃଶ୍ୟ କିପରି ଧୀରେ ଧୀରେ ଘୁରି ଚାଲିଛି, ସେକେଣ୍ଡ ସେକେଣ୍ଡ ଟିକ୍ ଟିକ୍ ହୋଇ ଚାଲିଛି। ଡ୍ରାମା ଅନୁସାରେ ହିଁ ସାରା ପାର୍ଟ ଚାଲୁଛି। ଗୋଟିଏ ସେକେଣ୍ଡ ଅତିକ୍ରାନ୍ତ ହୋଇଗଲା, ସରିଗଲା, ଅଭିନୟ ହୋଇ ଚାଲିଛି, ବହୁତ ଧୀରେ ଧୀରେ ଘୁରୁଛି। ଏହା ହେଉଛି ବେହଦର ଡ୍ରାମା। ଯେଉଁମାନେ ବୟସ୍କ ବ୍ୟକ୍ତି କିମ୍ବା ବୃଦ୍ଧ ବ୍ୟକ୍ତି ଆଦି ଅଛନ୍ତି, ସେମାନଙ୍କର ବୁଦ୍ଧିରେ ଏହିସବୁ କଥା ରହିପାରିବ ନାହିଁ, ଜ୍ଞାନ ମଧ୍ୟ ଧାରଣା ହୋଇପାରିବ ନାହିଁ, ଯୋଗ ମଧ୍ୟ ନାହିଁ। ତଥାପି ସନ୍ତାନ ତ ଅଟନ୍ତି ନା? ହଁ, ସେବାଧାରୀମାନଙ୍କର ପଦ ଉଚ୍ଚ ହୋଇଥାଏ, ବାକି ଅନ୍ୟ ସମସ୍ତଙ୍କର ପଦ କମ୍ ହେବ। ଏହି ଖ୍ୟାଲ ପକ୍କା କରିଦିଅ। ଏହା ହେଉଛି ବେହଦର ଡ୍ରାମା। ଚକ୍ର ଘୁରି ଚାଲିଛି, ଯେପରି ରେକର୍ଡ ଘୁରି ଚାଲିଥାଏ ନା, ଆମ ଆତ୍ମାରେ ମଧ୍ୟ ସେହିପରି ରେକର୍ଡ ଭରି ହୋଇ ରହିଛି। ଏତେ ଛୋଟ ଆତ୍ମାରେ ଏତେ ସବୁ ପାର୍ଟ ଭରି ରହିଛି, ଏହାକୁ ହିଁ କୁଦରତର ଅର୍ଥାତ୍ ପ୍ରକୃତି ବୋଲି କୁହାଯାଉଛି। କିଛି ହେଲେ ବି ଦେଖାଯାଉ ନାହିଁ, ଏହା ବୁଦ୍ଧିର କଥା ଅଟେ। ମୋଟା ବୁଦ୍ଧିବାଲା ଏକଥା ବୁଝିପାରିବେ ନାହିଁ। ଏଥିରେ ଆମେ ଯାହା କିଛି କହି ଚାଲିଛୁ, ସମୟ ଅତିକ୍ରାନ୍ତ ହୋଇଯାଉଛି, ତାହାର ପୁଣି 5000 ବର୍ଷ ପରେ ପୁନରାବୃତ୍ତି ହେବ। ଏପରି ବୁଦ୍ଧି କାହା ପାଖରେ ନାହିଁ। ଯେଉଁମାନେ ମହାରଥୀ ହୋଇଥିବେ ସେମାନେ ଘଡ଼ିକୁ ଘଡ଼ି ଏହି କଥା ଉପରେ ଧ୍ୟାନ ଦେଇ ବୁଝାଇ ଚାଲିବେ। ସେଥିପାଇଁ ବାବା କହୁଛନ୍ତି ପ୍ରଥମେ ପ୍ରଥମେ ଏହି କଥାକୁ ଗଣ୍ଠି ପକାଅ, ଅର୍ଥାତ୍ ଦୃଢ଼ ସଂକଳ୍ପ କରିନିଅ ଯେ ମୁଁ ବାବାଙ୍କୁ ମନେ ପକାଇବି। ବାବା କହୁଛନ୍ତି ମୋତେ ମନେ ପକାଅ, ଆତ୍ମାକୁ ଏବେ ଘରକୁ ଯିବାକୁ ହେବ, ତେଣୁ ଦେହର ସବୁ ସମ୍ବନ୍ଧକୁ ଛାଡ଼ି ଦେବାକୁ ପଡ଼ିବ, ଯେତେ ଦୂର ସମ୍ଭବ ବାବାଙ୍କୁ ମନେ ପକାଇ ଚାଲ। ଏହି ପୁରୁଷାର୍ଥ ଗୁପ୍ତ ଅଟେ। ବାବା ରାୟ ଦେଉଛନ୍ତି ସମସ୍ତଙ୍କୁ ବାବାଙ୍କର ହିଁ ପରିଚୟ ଦିଅ। କମ୍ ଯୋଗ କରୁଥିବାରୁ ପରିଚୟ ମଧ୍ୟ କମ୍ ଦେଉଛନ୍ତି। ପ୍ରଥମେ ତ ବାବାଙ୍କର ପରିଚୟ ବୁଦ୍ଧିରେ ରହିବା ଉଚିତ। କୁହ ଏବେ ଲେଖ, ବାସ୍ତବରେ ସେ ଆମର ପିତା ଅଟନ୍ତି, ତେଣୁ ଦେହ ସହିତ ସବୁକିଛି ଛାଡ଼ି ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବାକୁ ହେବ। ଯୋଗ ବଳ ଦ୍ୱାରା ହିଁ ତୁମେ ତମ ପ୍ରଧାନରୁ ଶତପ୍ରଧାନ ହେବ। ମୁକ୍ତିଧାମ ଜୀବନ ମୁକ୍ତିଧାମରେ ତ ଦୁଃଖ କଷ୍ଟ କିଛି ବି ହୋଇନଥାଏ। ବାବା ଦିନକୁ ଦିନ ବହୁତ ଭଲ ଭଲ କଥା ବୁଝାଉଛନ୍ତି। ପରସ୍ପର ସହିତ ମଧ୍ୟ ଏହିସବୁ କଥାବାର୍ତ୍ତା ହୁଅ। ଯୋଗ୍ୟ ମଧ୍ୟ ହେବା ଦରକାର ନା? ବ୍ରାହ୍ମଣ ହୋଇ ଯଦି ବାବାଙ୍କର ରୁହାନୀ ସେବା ନ କରିବ, ତେବେ ତୁମେ କେଉଁ କାମର? ପାଠପଢ଼ାକୁ ତ ଭଲ ଭାବରେ ଧାରଣ କରିବା ଦରକାର ନା? ବାବା ଜାଣିଛନ୍ତି ବହୁତ ଅଛନ୍ତି ଯେଉଁମାନଙ୍କର ଗୋଟିଏ ଅକ୍ଷର ମଧ୍ୟ ଧାରଣ ହେଉନାହିଁ, ଯଥାର୍ଥ ରୀତିରେ ବାବାଙ୍କୁ ସ୍ମରଣ କରୁନାହାନ୍ତି। ତେବେ ରାଜା ରାଣୀ ପଦ ପାଇବା ପାଇଁ ମେହନତ କରିବାକୁ ହେବ। ଯିଏ ମେହନତ କରିବେ ସିଏ ଉଚ୍ଚ ପଦ ପାଇବେ, ପରିଶ୍ରମ କଲେ ଯାଇ ରାଜପଦ ପ୍ରାପ୍ତ କରିପାରିବେ। ପ୍ରଥମ ନମ୍ବରରେ ରହିଲେ ହିଁ ବୃତ୍ତି ମିଳିବ। ଏହି ଲକ୍ଷ୍ମୀନାରାୟଣ ବୃତ୍ତି ନେଇଛନ୍ତି, ଆଉ ସମସ୍ତେ କ୍ରମାନ୍ୱୟରେ ଅଛନ୍ତି। ଏହା ବହୁତ ବଡ଼ ପରୀକ୍ଷା ଅଟେ ନା? ଯେଉଁମାନେ ବୃତ୍ତି ପାଇବେ ତାଙ୍କର ହିଁ ମାଳା ତିଆରି ହୋଇଛି। 8 ରତ୍ନ ଅଛନ୍ତି ନା? 8 ଅଛନ୍ତି, ପୁଣି 100, ପୁଣି ଅଛନ୍ତି 16,000। ତେଣୁ ମାଳାରେ ଗୁନ୍ଥା ହେବା ପାଇଁ କେତେ ପୁରୁଷାର୍ଥ କରିବା ଦରକାର? ଅନ୍ତର୍ମୁଖୀ ହୋଇ ରହିବାର ପୁରୁଷାର୍ଥ କରିଲେ ବୃତ୍ତି ନେବାର ଅଧିକାରୀ ହୋଇଯିବ। ତୁମର ବହୁତ ଅନ୍ତର୍ମୁଖୀ ହୋଇ ରହିବାକୁ ପଡ଼ିବ। बाबा तो कल्याणकारी अटंती तेणु कल्याण निमंते ही राय देउछंती कल्याण तो सारा दुनिया रो हेबो किंतु क्रमान्वय रे हेबो तुमे एठारे बाबा को पाखकु पढ़िबाकु आसीछ तुम मानक मध्यरे मध्य से ही छात्र माने भलो जेउ माने पाठ पढा उपरे ध्यान देथांती केही केही तो बिल्कुल ध्यान देउ नाहंती एपरी मध्य बहुत भावुछंती जहां भाग्य रे थिबो पाठ पढार लक्ष्य ही नाही तेणु पिलामानुकु जोगर चाट रखिबा दरकार आमुकु एबे घरकु फेरी जिबाकु हेबो ज्ञान तो एहिठारे ही छाडि चली जिबा ज्ञानर अभिनय शेष होइ जाय थाए आत्मा केते छोटो सेथिरे केते पार्ट रहिछि आश्चर्य अटे ना ए सबु अभिनयसी ड्रामा अटे एहिपरि तुमे अंतर्मुखी होइ निज सहित कथा होइ चल तेबे तुमकु बहुत खुशी मिलिबो जे बाबा आसी एपरि कथा सुनाउछंती कि आत्मार केबे विनाश हेबो नाही ड्रामारे गोटे गोटे मनुष्यंकर गोटे गोटे जिनिषर पार्ट निर्धार्य होइ रहिछि एहाकु सीमाहीन मध्य कुहाजिबो नाही अंत माने सीमा तो पाइछ किंतु एहा हेउछि अनादि केते जिनिष रहिछि एहाकु कुदरत अर्थात प्रकृति बोली कहिबा ईश्वरंकु कुदरत मध्य कहि पारिबो नाही से कहउछन्ति मोर मध्य एथरे पार्ट रहिछि अच्छा मीठा मीठा शिखिलधे संतान मानक प्रति मातपिता बाप दादांकर मधुर स्नेह संपन्न शुभेच्छा एवं सुप्रभात आत्मिक पितांकर आत्मिक संतान मानकु नमस्ते धारणा पई मुख्य सारांश एक नंबर जोगरे बहुत मेहनत करिबाकु हेबो ट्रायल माने उद्यम करि देखिबाकु हेबो जे कर्म कला बेले केते समय बाबांकर स्मृति रे रहुछि जोगजुक्त होई रहिबारे ही कल्याण रहिछि मीठा प्रेमिकंकु बहुत स्नेह रे स्मरण करिबाकु हेबो जोगर चाट रखिबाकु हेबो दुई नंबर सूक्ष्म बुद्धि द्वारा एही ड्रामार रहस्य को बुझिबाकु हेबो एहा बहुत बहुत कल्याणकारी ड्रामा अटे आमे जहा किछि कहुछु अथवा करुछु ताहार पूर्णि 5000 वर्ष पर पुनरावृत्ति हेबो एहाकु यथार्थ भावरे बुझि खुशी रे रहिबाकु हेबो बरदान निजर श्रेष्ठ जीवन द्वारा परमात्मा ज्ञानर प्रत्यक्ष प्रमाण देउथबा माया माया प्रूफ अर्थात माया ठारु मुक्त भव निजक परमात्मा ज्ञानर प्रत्यक्ष प्रमाण बा प्रूफ मन्ने करिबा द्वारा माया प्रूफ होइजिबो तेबे यहार प्रत्यक्ष प्रमाण हेला तुममानंकर श्रेष्ठ पवित्र जीवन एवं सबुठारु असंभवकु संभव करुथबा कथा हेला प्रवृत्ति अर्थात घर गृहस्थर रही अपवित्र गृहस्थी जीवन ठारु परे अर्थात ऊर्ध्वरे रही देह एवं देहर संबंध गुड़िक ठारु परे अर्थात अलगा रहिबा पुराणा शरीरर आखि द्वारा पुराणा दुनियार वस्तु गुड़िक देखुथिले मध्य न देखिबा अर्थात संपूर्ण पवित्र जीवन रे रहिबा एहा ही हेउछि परमात्मा को प्रत्यक्ष करिबार बाय माया प्रूफ हेबार सहज विधि स्लोगान जदि निज उपरे ध्यान देबार जोगुआली ठीक थिबो तेबे अतिन्द्रिय सुखर संपत्ति केबे भी हजि परिबो नाही अच्छा ओम शांति।